ନମସ୍କାର ଶ୍ରୋତା ବନ୍ଧୁଗଣ, ଆମର ଅଭିଯାନ ଅଧିକାର ଅଛିର ଅନ୍ତିମ ଅଧ୍ୟାୟରେ ଆପଣଙ୍କ ସ୍ୱାଗତ। ଆଜିର ଅଧ୍ୟାୟର ମୁଖ୍ୟ ବିଷୟ ହେଲା ପିଲାଙ୍କ ଉପରେ ସ୍କୁଲରେ ହେବାକୁ ଥିବା ଅତ୍ୟାଚାରର ଘଟଣାଗୁଡ଼ିକ। ଶିକ୍ଷା ଅଧିକାର ଆଇନର ଉଦ୍ଦେଶ୍ୟ ହେଲା ପିଲାଙ୍କ ପାଇଁ ଅନିବାର୍ଯ୍ୟ ଏବଂ ମାଗଣା ଶିକ୍ଷା, କିନ୍ତୁ ଏହି ଶିକ୍ଷା ପ୍ରାପ୍ତ କରିବାରେ ଯଦି ସେମାନଙ୍କ ଶୋଷଣ କରାଯାଏ ତେବେ ଏପରି ଶିକ୍ଷାର ଲାଭ କ'ଣ? ଶୋଷଣ ଅନେକ ପ୍ରକାରର ହୋଇଥାଏ। ଜାତି ଅଜାତିକୁ ନେଇ ଭେଦଭାବ ଗୋଟିଏ ସାଧାରଣ କଥା। ଅନେକ ଥର ଆଦିବାସୀ, ଦଳିତ ଏବଂ ମୁସଲମାନ ପିଲାଙ୍କୁ ସମାଲୋଚନା କରାଯାଇଥାଏ ଆଉ ଶିକ୍ଷକ ସେମାନଙ୍କ ବିକାଶ ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦେଇନଥାନ୍ତି। ବେଳେବେଳେ ସେମାନଙ୍କୁ ସ୍କୁଲରେ ଝାଡ଼ୁ ଲଗାଇବା, ସ୍କୁଲ ପରିଷ୍କାର କରିବା ବା ଶୌଚାଳୟ ସଫା କରିବା କାମ ଦିଆଯାଇଥାଏ। ଶିକ୍ଷକମାନଙ୍କ ଏପରି ନିନ୍ଦନୀୟ ବ୍ୟବହାର ପାଇଁ ପିଲାମାନେ ସ୍କୁଲ ଯିବାକୁ ଚାହାନ୍ତି ନାହିଁ ଆଉ ସେମାନେ କିଛି ବର୍ଷରେ ସ୍କୁଲ ଛାଡ଼ିଦିଅନ୍ତି। ଦୁଃଖର କଥା ହେଲା ଯେ ଅନ୍ୟ ଜାତିର ପିଲାମାନେ ଶିକ୍ଷକଙ୍କ ବ୍ୟବହାରକୁ ଦେଖି ବା ନିଜର ବାପାମାଙ୍କ କହିବା ଦ୍ୱାରା ଏହି ନିମ୍ନ ଜାତିର ପିଲାଙ୍କ ସହ ଖେଳିନଥାନ୍ତି ବା ସେମାନଙ୍କୁ ଘୃଣା କରିବା ପାଇଁ ଚେଷ୍ଟା କରିଥାନ୍ତି। ଏପରି ବ୍ୟବହାର ଧର୍ମର ନାଁରେ ମୁସଲମାନ ପିଲାମାନଙ୍କୁ ମଧ୍ୟ ସହିବାକୁ ପଡ଼ିଥାଏ। ଏହା ବ୍ୟତୀତ ଯୌନ ନିର୍ଯାତନାର ଦୁର୍ଘଟଣା ମଧ୍ୟ ସ୍କୁଲରେ ଦେଖିବାକୁ ମିଳିଥାଏ, ଯାହା କାରଣରୁ ପିଲାଙ୍କ ଜୀବନ ବରବାଦ ହୋଇଯାଇଥାଏ। ଯଦି ଏହିପରି ଘଟଣାଗୁଡ଼ିକ ଆପଣଙ୍କ କ୍ଷେତ୍ରର ସ୍କୁଲରେ ହୋଇଥାଏ ତେବେ ଏହା ଏହି ଆଇନ ଅନୁଯାୟୀ ଏକ ଅପରାଧ ଅଟେ ଆଉ ଆପଣ ଏହି ବିଷୟକୁ ନେଇ ନିକଟସ୍ଥ ପୁଲିସ ଷ୍ଟେସନରେ ଏଫ୍ଆଇଆର୍ ମଧ୍ୟ କରିପାରିବେ। କୌଣସି ବି ପିଲା ଉପରେ ହିଂସାଜନକ ବ୍ୟବହାରର ପ୍ରଭାବ ପଡ଼ିଥାଏ। ଏଥିପାଇଁ ସରକାର ପିଲାଙ୍କ ଉପରେ ଶୋଷଣ ଅତ୍ୟାଚାରକୁ ଗମ୍ଭୀରତାର ସହ ଦେଖିଥାନ୍ତି ଆଉ ଏପରି ବ୍ୟବହାର ପାଇଁ ପ୍ରତିବନ୍ଧ ଲଗାଇଛନ୍ତି। ଆପଣଙ୍କ ପିଲାଙ୍କ ସହିତ ଯଦି ହିଂସା ବା ଭେଦଭାବର କୌଣସି ଘଟଣା ହୋଇଥାଏ ତେବେ ଆମକୁ କୁହନ୍ତୁ। 3 ଟିପି ସଂଘର୍ଷ ଦ୍ୱାରା ହିଁ ଆମ ଦେଶ ଆଗକୁ ବଢ଼ିପାରିବ ଆଉ ପୁରୁଣା ଏବଂ ଭୁଲ ଧାରଣାରୁ ଆମକୁ ମୁକ୍ତି ମିଳିବ। ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆମକୁ ଜାତି, ଧର୍ମ ବା ଲିଙ୍ଗନାରେ ଶୋଷଣ ବନ୍ଦ କରିବାକୁ ପଡ଼ିବ, କାରଣ ପ୍ରତ୍ୟେକ ପିଲାର ଏହା ଅଧିକାର ଅଛି। ଆମ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆମକୁ ମଧ୍ୟ ପାଦ ଆଗକୁ ବଢ଼ାଇବାକୁ ପଡ଼ିବ। ଏଥିପାଇଁ ସରକାରଙ୍କ ପାଖକୁ ନିଜର କଥା ପହଞ୍ଚାଇବା ପାଇଁ ଆଉ ନିଜର ସ୍ୱର ଉଠାଇବା ପାଇଁ 3 ଟିପନ୍ତୁ। ଧନ୍ୟବାଦ।